ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
অতি অল্প অটে সময়র মান, অতি অল্প অটে সময়র মান, কৃষপাশে নিয় শরণ। ସଂସାର ହୋଇଯିବ ଦିନେ ନା ରଖାର, ଧନ ଜନମାନ କ୍ଷଣ ଭଙ୍ଗୁର, ସହନହିବେ କେହି ତୋର, ନିସହାୟ ହୋଇ ମରିବୁ କାହିଁରେ, ନିସହାୟ ହୋଇ ମରିବୁ କାହିଁରେ, ତାଙ୍କ ଧାମେ ନାହିଁ ମରଣ। ଫେରିଆ 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 ବନ୍ଧୁ ମୋର, ବନ୍ଧୁ ମୋର, ବନ୍ଧୁ ମୋର, ବନ୍ଧୁ ମୋର।
ଅଟନ୍ତି ଯେ ସାର ଏ ଜଗତେ ଅଟେ ସବୁ ଅସାର ଯୀଶୁ ଖ୍ରୀଷ୍ଟ ଅଟନ୍ତି ଯେ ସାର ପାପ କ୍ଷମି ଯିବ ଜୀବନେ ତୋହର କରିଲେ ତୁ ଯୀଶୁଙ୍କୁ ନିଜର ଚାହିଁଛନ୍ତି ପ୍ରଭୁ ତୋ ଫେରିବା ପଥ ଚାହିଁଛନ୍ତି ପ୍ରଭୁ ତୋ ଫେରିବା ପଥ କରିବାକୁ ତତେ ଗ୍ରହଣ ମାନ ଅତି ଅଳ୍ପଟେ ସମୟର ମାନ କୃଷ ପାସିନୀ ଅସରଣ
ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ମୃତ୍ୟୁ ଉପରେ ବିଜୟ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ତାହାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ସେ ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ କୃପା, ତାହାଙ୍କ କରୁଣା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଉ ଆଜିର ଆଲୋଚନା ହେଉଛି ମୃତ୍ୟୁ ଉପରେ ବିଜୟ। ହଁ, ଆମେ ସମସ୍ତେ ଏହି ପୃଥିବୀରେ ବାସ କରୁଅଛୁ। କିଏ ଗୋଟିଏ ବର୍ଷ ବଞ୍ଚେ, କିଏ 10 ବର୍ଷ ବଞ୍ଚେ, କିଏ 100 ବର୍ଷ ବଞ୍ଚେ, ମାତ୍ର ସମସ୍ତେ ମୃତ୍ୟୁ ହେବାର ନିଶ୍ଚିତ। ତାହେଲେ ଆମ୍ଭେମାନେ ମୃତ୍ୟୁରୁ କିପରି ବିଜୟ ହେବା, ତାହେଲେ ମୃତ୍ୟୁକୁ ଆମେ କିପରି ହରାଇବା, ତାହା ପବିତ୍ର ଶାସ୍ତ୍ର ଆମମାନଙ୍କୁ ସ୍ପଷ୍ଟ ରୂପେ କୁହେ। ଯେପରି ପିତର ଜନ ଏହି ସେମାନଙ୍କ ଉତ୍ତର ଲୋକମାନଙ୍କୁ ଏହିପରି ଦେଇଥିଲେ, ଯଦି ଈଶ୍ୱରମାନଙ୍କ ସପକ୍ଷ ତେବେ ଆମମାନଙ୍କ ବିପକ୍ଷ କିଏ। ଯଦି ଯେଉଁ ଈଶ୍ୱରକୁ ଆମେ ପୂଜା କରୁ, ଆରାଧନା କରୁ, ଯଦି ସେହି ଈଶ୍ୱର ଜୀବନ୍ତ ଈଶ୍ୱର, ଆମେ ମୃତ୍ୟୁ ହେଲେ ବି ମୃତ୍ୟୁର ଭୟ କରିବା ଉଚିତ ନୁହେଁ। ଯେହେତୁ ଯେଉଁ ପରମେଶ୍ୱରଙ୍କୁ ଆମେ ସେବା କରୁଅଛୁ, ସେହି ପରମେଶ୍ୱର ପୁନର୍ବାର ଜୀବିତ ହୋଇ ବର୍ତ୍ତମାନ ସ୍ୱର୍ଗରାଜ୍ୟ ଯାଇଅଛନ୍ତି। ପ୍ରିୟ ଶ୍ରୋତା, ଆମେମାନେ ବାଇବଲର ଓ ଜାଗତିକ ଇତିହାସର ଘଟଣାଗୁଡ଼ିକ ବିଶେଷରେ ଜାଣିଅଛୁ ଯେ କେବେ ହେଲେ ମଧ୍ୟ ଶତ୍ରୁ ଆକ୍ରମଣରୁ ବିନାଶ କରିବ ନାହିଁ। ଯୁହୁଦାର ରାଜା ହେଜେକିୟ ଯେପରି ଅସୁରୀୟ ରାଜା ସେନାଚରଙ୍କ ଦ୍ୱାରା ଆକ୍ରମଣ ହୋଇଥିଲେ, ଏହି ଘଟଣାଟି ଆମ ପାଇଁ ମହାନ ବୋଲି ଆମେ ଭାବୁଛୁ। ହେଜେକିୟଙ୍କ ପାଖରେ ଆଉ କୌଣସି ଉପାୟ ନଥିଲା ବୋଲି ଶତ୍ରୁ ରାଜା ଭାବୁଥିଲା, ଆଉ ଯୁହୁଦାର ଲୋକମାନେ ମଧ୍ୟ ସେହି ପ୍ରକାରୁ ବୁଝିବାକୁ ପାଇଲେ। କିନ୍ତୁ ହେଜେକିୟଙ୍କ ପାଇଁ ନୁହେଁ, କାହିଁକି ହେଜେକିୟ ବିଶ୍ୱାସ କରୁଥିଲେ ଯେ ତାଙ୍କ ଶତ୍ରୁଠାରୁ ପୁଣି ଜଣେ ସର୍ବଶକ୍ତିମାନ ଅଟନ୍ତି। ସେ କହିଲେ, ଯଦି ପ୍ରଭୁ ଆମ୍ଭମାନଙ୍କ ସାଥିରେ ଅଛନ୍ତି, ଆମ୍ଭମାନଙ୍କର ବିପକ୍ଷ କିଏ। ପ୍ରିୟସ୍ତା, ଯାହାଫଳରେ ସେମାନଙ୍କ ମୃତ୍ୟୁ ଓ ବିନାଶରୁ ରକ୍ଷା ପାଇଥିଲେ। ଯେଉଁ ଲୋକମାନେ ନିଜକୁ ଦୁର୍ବଳ ଓ ସାହାଯ୍ୟକାରୀ ଅଟନ୍ତି ବୋଲି ବା ଅସାହାଯ୍ୟକାରୀ ଅଟନ୍ତି ବୋଲି ଅନୁତାପ କରି ସାହାଯ୍ୟ ଭିକ୍ଷା ସବୁବେଳେ ପାଇପାରିଥାନ୍ତି, ବାସ୍ତବରେ ଏହା ଅତି ପୁରାତନର ଯୁଗରୁ ଚାଲି ଆସିଅଛି। ପରମେଶ୍ୱର ସବୁବେଳେ ତାହାଙ୍କ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥାନ୍ତି। ଅନେକ ଏହି ସାହାଯ୍ୟ ପାଆନ୍ତି ନାହିଁ, କାରଣ ସେମାନେ ମାଗି ନଥାନ୍ତି। ଯଦି କେହି ଜଣେ ଚିରଦିନ ପାଇଁ ମାଗିଲେ ବା ବିନାଶ ଦେଲେ, ହେଲେ ତାହା ନୁହେଁ ଯେ ସେ ମାଗିବାର ଥିଲା, କିନ୍ତୁ କାରଣ ହୋଇପାରେ ଯେ ସେ ଆବଶ୍ୟକତା ସାହାଯ୍ୟ ପାଇବା ପାଇଁ ନିଜକୁ ଯତ୍ନ କଲେ ନାହିଁ। ପ୍ରିୟ ଶ୍ରୋତା, ପରମେଶ୍ୱର ଏମିତି କେତେଥର ଆମମାନଙ୍କୁ ଅପେକ୍ଷା ଶତ୍ରୁମାନଙ୍କ ପରୀକ୍ଷା ଏବଂ ପ୍ରଲୋଭନରୁ ଉଦ୍ଧାର କରିବା ପାଇଁ ଅପେକ୍ଷାରେ ଅଛନ୍ତି। ଏମିତି କେତେଥର ଯୀଶୁଙ୍କର ବାକ୍ୟଗୁଡ଼ିକ ଯୁହୁଦୀ ଜାତିମାନଙ୍କ ପାଇଁ ବା ଯୁହୁଦୀ ଜାତିଙ୍କ ମାନଙ୍କ ପରି ଆମମାନଙ୍କ ଉପରେ ଲାଗୁ ହୋଇଥାଏ। ତାହାଙ୍କ ବାକ୍ୟରେ ଗୋ ଜେରୁସାଲମ, ଗୋ ଜେରୁସାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତାରାଘାତକାରିଣୀ, କୁକୁଟି ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେଥର ତୋର ସନ୍ତାନମାନଙ୍କୁ ଏକତ୍ରିତ କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ। ହଁ ପ୍ରିୟ ଶ୍ରୋତା, ଆମେମାନେ କେବେ ହେଲେ ମଧ୍ୟ ପରୀକ୍ଷା ଓ ପ୍ରଲୋଭନ ପାଇଁ ଭୀତ ହେବା ନାହିଁ। ତଥାପି ଆମ୍ଭେମାନେ ଯୀଶୁଙ୍କର ସାହାଯ୍ୟ ଲୋଡ଼ିବା। ଯୀଶୁ କହନ୍ତି, ତୁମ୍ଭେମାନେ ଯେପରି ପରୀକ୍ଷାରେ ନ ପଡ଼, ସେଥିପାଇଁ ପ୍ରାର୍ଥନା ଓ ଜାଗ୍ରତ ଥାଅ। ନିଜେ ପରୀକ୍ଷାରେ ପଡ଼ିଲେ ତାହା ପାପ ନୁହେଁ। ଯୀଶୁଖ୍ରୀଷ୍ଟ ମଧ୍ୟ ପରୀକ୍ଷାରେ ପଡ଼ିଥିଲେ, କିନ୍ତୁ ସେ ତାହାକୁ ପରୀକ୍ଷା କରିବା ପାଇଁ ସୁଯୋଗ ଦେଲେ ନାହିଁ। କ'ଣ ଆମେ ମଧ୍ୟ ସାମର୍ଥ୍ୟ ନୁହେଁ? ଯେପରିକି ଆଇବ 2:6 କୁହେ, ତହିଁରେ ସଦାପ୍ରଭୁ ସୈତାନକୁ କହିଲେ, ଦେଖ ସେ ତୁମ୍ଭର ହସ୍ତଗତ, କେବଳ ତାହାର ପ୍ରାଣ ରକ୍ଷା କର। ହଁ ପ୍ରିୟ ଶ୍ରୋତା, ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ସାହାଯ୍ୟ କରନ୍ତି ଯେବେ ଆମ୍ଭେ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା ଉତ୍ସର୍ଗ କରୁ। ଏଦନ ଉଦ୍ୟାନରେ ଏକ ସ୍ୱତନ୍ତ୍ର ସ୍ଥାନରେ ଭଲ ଓ ମନ୍ଦ ଜ୍ଞାନର ବୃକ୍ଷ ଥିଲା, ଯେଉଁଠାରେ ଈଶ୍ୱରଙ୍କ ଓ ମାନବ ଜାତିର ଶତ୍ରୁ ଆମ୍ଭର ଆଦି ପିତାମାତାଙ୍କୁ ପ୍ରଲୋଭନରେ ପକାଇଲା। ସେହି ବୃକ୍ଷ ଶୈତାନକୁ ଚିହ୍ନଟ କରେ। ସେ ଯେଉଁ ଭୋଗ ବିଳାସ ଦେବା ପାଇଁ ପ୍ରତିଜ୍ଞା କରେ ତାହା ସବୁ କ୍ଷଣିକ। ଅବଶ୍ୟ ବୃକ୍ଷଟି ଉଦ୍ୟାନର ମଧ୍ୟଭାଗରେ ଥିଲା, କିନ୍ତୁ ତାହାର ଫଳ ଖାଇବାକୁ ମନା କରାଯାଇଥିଲା। ଅନ୍ୟ କୌଣସି ସ୍ଥାନରେ ତାହାକୁ ପ୍ରବଞ୍ଚିତ କରିବା ନିମନ୍ତେ ସୁଯୋଗ ମିଳନ୍ତା ନାହିଁ। କେତେ ଆତୁର ଭାବରେ ସେ ହବା ବୃକ୍ଷ ନିକଟକୁ ଆସିବାର ପ୍ରଥୁକ ଚାହିଁଲେ। ସେମାନଙ୍କୁ ପ୍ରଲୋଭନରେ ପକାଇବା ପୂର୍ବରୁ କେତେଥର ସେ ସୁଯୋଗ ପାଇବା ନିମନ୍ତେ ଚେଷ୍ଟା କରିଥିବ, ଏହା ଆମେ ବାଇବଲରୁ ପାଉନା ମାତ୍ର ହୋଇଥିବ। ବିଶେଷ ନିଷେଧ କ୍ରୋଧ ହୋଇଥିବା ବିଷୟରେ ଅଦୃଶ୍ୟ ଅନୁଗ୍ରହ ଭରପୁର ହୋଇ ରହିଥାଏ। ପିତାମାତା ତାଙ୍କର ସନ୍ତାନ ସନ୍ତତିମାନଙ୍କୁ ବିପଦପୂର୍ଣ୍ଣ ସ୍ଥାନକୁ ନଯିବା ପାଇଁ, ଦୁଷ୍ଟ ଲୋକଙ୍କ ସଙ୍ଗେ ମିଳନ ନ ହେବା ପାଇଁ, ଯେଉଁ ବହି ସବୁ ପଢ଼ିବା ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଠାରୁ ଦୂରେଇ ରହୁ, ଏବଂ ଆମୋଦ ପ୍ରମୋଦ ଯାହା ଆମ୍ଭମାନଙ୍କ ଚରିତ୍ରକୁ ନଷ୍ଟ କରେ ସେ ସବୁ କରିବାକୁ ସେମାନେ ମନା କରନ୍ତି। ଆଜ୍ଞାଗୁଡ଼ିକ ସ୍ପିଡ୍ ବ୍ରେକର ବା ସ୍ପିଡ୍ ବ୍ରେକର ସଦୃଶ, କିଏ କହେ ସେହି ସବୁ ଉତ୍ତମ ନୁହେଁ? ବ୍ରେକ୍ ସବୁ ଆମମାନଙ୍କ ନିରାପତ୍ତା ନିମନ୍ତେ, ସେହି ରୂପେ ଆଜ୍ଞା ସବୁ ଆମମାନଙ୍କ ନିରାପତ୍ତା ନିମନ୍ତେ। ଈଶ୍ୱର ଆମମାନଙ୍କ ଶରୀରରେ ଅନେକ ଗୁଡ଼ିଏ ସାମଗ୍ରୀ ଗଞ୍ଚିଛନ୍ତି, ଯାହା ଆମମାନଙ୍କୁ ପରିଷ୍କାର ଓ ବିପଦରୁ ରକ୍ଷା କରେ। ଆମମାନଙ୍କର ଆଖିପତା ଆଖିରେ ଧୂଲି ପ୍ରବେଶ କରିବାକୁ ରକ୍ଷା କରେ। ନାକରେ ଥିବା ବାଲ ଯାହା ଧୂଲି ମଲି ଶରୀର ଭିତରେ ପ୍ରବେଶ କରିବାକୁ ଦିଏ ନାହିଁ। ଏହି ସମସ୍ତ ଆମ୍ଭମାନଙ୍କ ଶରୀରର ନିରାପତ୍ତା ଓ ଉତ୍ତମରେ ଚଳିତ ହେବା ପାଇଁ ଖୋଦିତ ହୋଇଅଛି। ପ୍ରିୟସତା, ଆମ୍ଭେମାନେ ସୁନିଶ୍ଚିତ ଜାଣୁ ଯେ ଈଶ୍ୱରମାନଙ୍କୁ ସହି ପାରିବାର ଶକ୍ତି ବାହାରେ ଶୈତାନକୁ ପ୍ରଲୋଭନ କରିବା ପାଇଁ ଅନୁମତି ଦେବେ ନାହିଁ। ଆମମାନଙ୍କର ଶକ୍ତି ଅନୁଯାୟୀ ସେ ଶୈତାନକୁ ସୁଯୋଗ ଦେବେ। ଆମମାନଙ୍କ ଶତ୍ରୁ ଈଶ୍ୱରଙ୍କ ପ୍ରେରିତମାନଙ୍କୁ କ୍ଷତି କରିବା ପାରେ ନାହିଁ। ଆଜ୍ଞାଗୁଡ଼ିକ ଆମମାନଙ୍କ ନିରାପତ୍ତା ନିମନ୍ତେ ରହିଛି। ଜଗୁଆଳି କବାଟ ଢାଲ ଏହି ସମସ୍ତ ଆମ୍ଭମାନଙ୍କର ନିରାପତ୍ତା ନିମନ୍ତେ ଈଶ୍ୱର ତାହାଙ୍କ ଅସୀମ ଜ୍ଞାନରେ ଭଲ ଓ ମନ୍ଦ ଜ୍ଞାନର ବୃକ୍ଷର ଫଳ ଖାଇବାକୁ ନିଷେଧ କରିଥିଲେ। ଯଦି ସେମାନେ ତାହାକୁ ଭଗ୍ନ କରିନଥାନ୍ତେ ତାହେଲେ ଏହି ସମସ୍ତ ମନ୍ଦତା ଓ ଅଶାନ୍ତି ଘଟିନଥାନ୍ତା, ଯେପରି ମାଥିଉ 11:28-19 ଆମମାନଙ୍କୁ କୁହାଯାଉଅଛି କି ଏହି ସୁସମାଚାର ସାରା ଦେଶରେ ପ୍ରଚାର କର। ଆଉ ଏହି ସୁସମାଚାର ହେଉଛି ଯୀଶୁ କହନ୍ତି, ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମକୁ ବିଶ୍ରାମ ଦେବି, ମୋହର ଜୁଆଲି ଆପଣା ଆପଣା ଉପରେ କ୍ଷୀଣ, ପୁଣି ମୋ ନିକଟକୁ ଶିଖ, ନିକଟରୁ ଶିଖ, କାରଣ ମୁଁ ମୃଦୁଶୀଳ ଓ ନମ୍ର ଅଟେ। ଆଉ ତୁମ୍ଭେମାନେ ଆପଣା ଆପଣା ଆଶାରେ ବିଶ୍ରାମ ପାଇବ। ଯେଉଁ ମୋହର ଜୁଆଳି ସହଜ, ଯେଉଁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ। ପ୍ରିୟସୋତା, ବାଇବଲ ଦର୍ଶାଏ ଯେ ଈଶ୍ୱର ପାପକୁ ଘୃଣା କରନ୍ତି ଓ ପାପୀମାନଙ୍କୁ ପରିବର୍ତ୍ତନ ନିମନ୍ତେ ଡାକନ୍ତି, କିନ୍ତୁ ତାଙ୍କ ଆସନରେ ସେ ଅନୁଗ୍ରହ ପୂର୍ଣ୍ଣ ବା ଦୟାଳୁ ଅଟନ୍ତି। ଦୟାରେ ସେ ଆଦମ ଓ ହବାକୁ ଏଦନ ଉଦ୍ୟାନରୁ ବାହାର କରିଦେଲେ। ଈଶ୍ୱର କହିଲେ, ଦେଖ, ଭଲ ମନ୍ଦ ଜାଣିବାରେ ମନୁଷ୍ୟମାନଙ୍କ ପରି ହୋଇଅଛି, ଆଉ ବର୍ତ୍ତମାନ କାଲେ ସେ ହାତ ବଢ଼ାଇ ଜୀବନ୍ତ ବୃକ୍ଷର ଫଳ ଖାଇ ଅମର ପାପୀ ହୋଇପାରିବ, ଯେଣୁ ଈଶ୍ୱର ତାହାଙ୍କୁ ଉଦ୍ୟାନରୁ ବାହାର କରି କୃଷି କାମ କରିବା ପାଇଁ ଆଜ୍ଞା ଦେଲେ, ଯେଉଁଠାରୁ ତାଙ୍କୁ ଗଠନ କରା ହୋଇଥିଲା। ସେମାନଙ୍କୁ ତଳିଦେଇ ଅମୃତ ବୃକ୍ଷର ପଥ ରକ୍ଷା କରିବା ନିମନ୍ତେ ଏଦନ ଉଦ୍ୟାନର ପୂର୍ବ ଦିଗରେ କିରୁବ ଗନ ଓ ଚତୁର୍ଥ ଦିଗରେ ଗୁର୍ଣ୍ଣିମୟ ମାନ ତେଜତ୍ୱମୟ ଖଡ଼ା ସ୍ଥାପନ କଲେ ବା ଖଣ୍ଡା ସ୍ଥାପନ କଲେ। ଆଦି 3:22-25 ଆମେ ପାଉଅଛୁ। ପ୍ରିୟସତା, ଯଦି ମନୁଷ୍ୟ ଉଦ୍ୟାନରେ ରହିଥାନ୍ତା ତାହେଲେ ତାହାର ପାପର ଫଳ ରୋଗବ୍ୟାଧି, କ୍ଲେଶ, ଅନ୍ୟାୟ ଏପରିକି ଅନନ୍ତକାଳ ନିମନ୍ତେ ଅଶେଷ ହୋଇ ରୁହନ୍ତା। ପ୍ରକୃତରେ ମରଣ ଆମମାନଙ୍କ ଏକ ସମସ୍ତ ମନ୍ଦଠାରୁ ଉଦ୍ଧାର କରିବା ନିମନ୍ତେ ନିଯୁକ୍ତ କରାଇ ଯାଇଛନ୍ତି। ପ୍ରିୟସୋତା, ଈଶ୍ୱର ହବାଙ୍କୁ ଶାସନ ବା ଦଣ୍ଡିତ କରିବାରେ ଅତି ଦୟାଳୁ ଅଟନ୍ତି। ଗର୍ଭଧାରଣ ବ୍ୟଥାଜନକ ହୋଇଥାଏ, କିନ୍ତୁ ଛୁଆ ଜନ୍ମ ହେଲା ଉତ୍ତାରେ ବ୍ୟଥା ଭୁଲି ଯାଆନ୍ତି। ମାତ୍ର ନାରୀ ପ୍ରବଞ୍ଚିତା ହୋଇ ଆଜ୍ଞାଲଙ୍ଘନ ଦୋଷରେ ଦୋଷୀ ହେଲେ, କିନ୍ତୁ ସେମାନେ ସୁବୁଦ୍ଧି ସହ ବିଶ୍ୱାସ, ପ୍ରେମ ଓ ପବିତ୍ରଠାରେ ସ୍ଥିର କରିଲେ ରହିଲେ ସେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବ। ଏହିପରି 1 Timothy 2:14-15 ଏହା ବର୍ଣ୍ଣନା କରି କହୁଅଛି। ହବାଙ୍କର ଏକ ଆଲୋକମୟ ଭବିଷ୍ୟତର ଆଶା ରହିଥିବ କି ଯେ ଉଦ୍ଧାରକର୍ତ୍ତା ଆସି ତାହାର ଶତ୍ରୁ ଯେ କ'ଣ ତାଙ୍କୁ ଭ୍ରାନ୍ତରେ ପକାଇଲା ଉଦ୍ଧାର କରିବେ ତାହା ନିମନ୍ତେ ଆମେ ଯାହାକି 3:15 ପଢ଼ୁଅଛୁ। ପ୍ରିୟସୋତା, ପୃଥିବୀ ଅଭିଶାପ୍ତ ହେବାରୁ ଏହା କଣ୍ଟା ଓ ଗଛରା ଉତ୍ପନ୍ନ କଲା। ମନୁଷ୍ୟ କଲା କପାଳର ଝାଳ ତୁଣ୍ଡରେ ପଡ଼ିଲେ ଖାଇବାକୁ ମିଳିବ। ଏହି ସମସ୍ତ କଷ୍ଟ ଆମମାନଙ୍କୁ ପାପର ଫଳାଫଳ ଅନବରତ ସ୍ୱର୍ଣ୍ଣରେ ଆଣିଦିଏ। ଏହି ସମସ୍ତ ଆମମାନଙ୍କ ଉତ୍ତମତା ନିମନ୍ତେ ସହା ଯାଇଛି, ଯେମିତି ଆମ୍ଭେମାନେ ଈଶ୍ୱରଙ୍କ ନିକଟକୁ ଯାଇ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିପାରିବା। ଏହା ହେଉଛି ମୃତ୍ୟୁ ପରେ ବିଜୟ। ପ୍ରିୟସୋତା, ଯଦି ସେହି ଯୀଶୁଖ୍ରୀଷ୍ଟ ଯିଏକି ଆମ୍ଭମାନଙ୍କ ପାଇଁ ସ୍ୱର୍ଗ ଛାଡ଼ି ଏହି ପୃଥିବୀକୁ ଆସିଲେ ଆଉ ଆମ୍ଭମାନଙ୍କ ପାଇଁ ମୃତ୍ୟୁବରଣ କଲେ, ଯଦି ତାହାଙ୍କଠାରେ ଆମେ ବିଶ୍ୱାସ କରିବା, ନିଶ୍ଚିତ ରୂପେ ମୃତ୍ୟୁରୁ ବିଜୟ ଲାଭ କରିବା। ତାହେଲେ ଚାଲନ୍ତୁ ଆମେ ନିଜେ ତାହାଙ୍କ ହସ୍ତରେ ସମର୍ପଣ କରି ତାହାଙ୍କ ମଧୁରମୟ ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ଜୀବନ ଓ ମୃତ୍ୟୁ ବିଷୟରେ ଏମାନଙ୍କୁ ଶିକ୍ଷା ପ୍ରଦାନ କଲେ, ତୁମ ସେହି ଭକ୍ତ ସେହି ଶିକ୍ଷାକୁ ମନେ ରଖିବା ପାଇଁ, ସେହି ଶିକ୍ଷା ଅନୁସାରେ ଚାଲିବା ପାଇଁ, ସେହି ଭରସାରେ ରହିବା ପାଇଁ ଆମମାନଙ୍କୁ ଆଶିଷରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ଆମ ପାପ ସବୁ କ୍ଷମା କର। ଶତ୍ରୁ ଶୟତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ଜ୍ଞାନରେ, ବୁଦ୍ଧିରେ ଓ ଆଶିଷରେ ଭରାଇ ଦିଅ। ଆଉ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆଉ ପରିଶେଷ, ଯେବେ ତୁମ୍ଭେ ତୁମ ସେହି ସହସ୍ର ଦୂତଙ୍କ ସହ ଏହି ପୃଥିବୀକୁ ଆସିବେ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ହେଉଛି ସୁନିଗ୍ରହଣ କର। ଆମେନ୍।
অতি অল্প অটে সময়ের মান, অতি অল্প।
প্রিয় শ্রোতা, আমি আশা করুছু যে আমার কার্যক্রম আপনমানকু পছন্দ লাগুথিব। আপনকর মতামত জনাইবা পাই আমার এই ঠিকনারে যোগাযোগ করন্তু। আমার ঠিকনা অ্যাডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনকর মোবাইল প্লে স্টোর কু জানতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু।